ആകാശവാണി. ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ: ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ମାନବୀୟ ମୂଲ୍ୟବୋଧ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି. ଜନସାଧାରଣଙ୍କୁ ତ୍ୱରିତ ତଥା ସ୍ୱଚ୍ଛ ନ୍ୟାୟ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ରାଷ୍ଟ୍ରାୟତ୍ତ ଉଦ୍ୟୋଗ BSNL ତୃତୀୟ ତ୍ରୈମାସିକ ଅବଧିରେ 262 କୋଟି ଟଙ୍କା ଲାଭ. ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଭାରତ ଆମେରିକା ଦ୍ୱିପକ୍ଷୀୟ ଶକ୍ତି ଭାଗିଦାରୀର ହୋଇଛି ଉଲ୍ଲେଖନୀୟ ପ୍ରଗତି. ଏବଂ 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆଜି ହଲଦ୍ୱାନୀରେ ଉଦ୍ଯାପିତ. ବର୍ତ୍ତମାନର ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ମାନବୀୟ ମୂଲ୍ୟବୋଧ ବଜାୟ ରଖିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି. ଆଜି ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ଦ୍ୱାରା ଆୟୋଜିତ 10ମ ଆନ୍ତର୍ଜାତିକ ମହିଳା ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ରାଷ୍ଟ୍ରପତି କହିଛନ୍ତି, ମାନବୀୟ ମୂଲ୍ୟବୋଧକୁ ବଜାୟ ରଖି ବିକାଶ ଦିଗରେ ପ୍ରଚେଷ୍ଟା ଜାରି ରହିଲେ ଏକ ବିକଶିତ ଭାରତ ସମ୍ଭବ ହୋଇପାରିବ. ଆସନ୍ତାକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଞ୍ଚିସ୍ଥିତ BIT ମେସ୍ରାର ପ୍ଲାଟିନମ୍ ଜୁବୁଲି ସମାରୋହରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଜନସାଧାରଣଙ୍କୁ ତ୍ୱରିତ ତଥା ସ୍ୱଚ୍ଛ ନ୍ୟାୟ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ମହାରାଷ୍ଟ୍ରରେ 3ଟି ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି। ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ପଡ଼ିରହିଥିବା ମାମଲାଗୁଡ଼ିକ ମଧ୍ୟରୁ 7 ବର୍ଷରୁ ଉର୍ଦ୍ଧ୍ୱ କାରାଗାର ଦଣ୍ଡାଦେଶ ହେବାକୁ ଥିବା କ୍ଷେତ୍ରରେ 90%ରୁ ଉର୍ଦ୍ଧ୍ୱ ଅଭିଯୁକ୍ତକୁ ଦଣ୍ଡିତ କରିବା ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ଶାହା କହିଛନ୍ତି। ସେହିଭଳି ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟାକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରେକର୍ଡ କରାଇବା ଉପରେ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହାଛଡ଼ା ବିଭିନ୍ନ ମାମଲାରେ ପଚରାଉଚରା କରିବା ଲାଗି ହାଜତରେ ଥିବା ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଇଲେକ୍ଟ୍ରୋନିକ୍ ଡ୍ୟାସ୍ବୋର୍ଡରେ ତଥ୍ୟ ଉପଲବ୍ଧ କରାଇବା ଲାଗି ମଧ୍ୟ ଶ୍ରୀ ଶାହା ପୁଲିସ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଯେଉଁ ଆଇନଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ସମୀକ୍ଷା କରିଛନ୍ତି ସେଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ମହାରାଷ୍ଟ୍ରରେ ପୁଲିସ୍, କାରାଗାର, ଅଦାଲତ, ବିଚାର ପ୍ରକ୍ରିୟା ତଥା ଫରେନ୍ସିକ୍ ଗବେଷଣାଗାର କ୍ଷେତ୍ରରେ ଏହି ନୂତନ ଆଇନଗୁଡ଼ିକର କାର୍ଯ୍ୟକାରିତାର ଅଗ୍ରଗତି ସମ୍ପର୍କରେ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ସହିତ ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ କମିଶନରେଟ୍ ପୁଲିସ୍ ଅଞ୍ଚଳରେ ଏହି ନୂତନ ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବା ସହିତ ସମଗ୍ର ରାଜ୍ୟରେ ଯଥାଶୀଘ୍ର ଲାଗୁ କରିବା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଫଡ଼ନାବିସ୍ଙ୍କୁ କହିଛନ୍ତି। ଏଥିସହିତ ରାଜ୍ୟରେ ଏହି ନୂତନ ଅପରାଧିକ ଆଇନ ଅନୁଯାୟୀ ଆଇନଗତ ବ୍ୟବସ୍ଥାର ଏକ ଆଦର୍ଶ ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବାକୁ ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ଏହି ନୂତନ ଅପରାଧିକ ଆଇନ ସମ୍ପର୍କରେ ରାଜ୍ୟର 90% ପୁଲିସ୍ କର୍ମଚାରୀ ତଥା ଅଧିକାରୀଙ୍କୁ ତାଲିମ ଦିଆଯାଇସାରିଛି। ଏଥିସହିତ ଫରେନ୍ସିକ୍ ଭିତ୍ତିଭୂମିକୁ ସଶକ୍ତ କରିବା ଦିଗରେ ମଧ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବୈଠକରେ ମହାରାଷ୍ଟ୍ରର ପୁଲିସ୍ ମହାନିର୍ଦ୍ଦେଶକ ରଶ୍ମି ଶୁକ୍ଲାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଠାରେ ସୂଚନା ଦିଆଯାଇପାରେ, ଭାରତୀୟ ବିଚାର ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ପାରଦର୍ଶୀ ତଥା ସାମ୍ପ୍ରତିକ ସ୍ଥିତି ସହିତ ଖାପ ଖୁଆଇ ଅଧିକ ଜନାଭିମୁଖୀ କରିବା ଉଦ୍ଦେଶ୍ୟରେ ଗତବର୍ଷ July 1ରୁ ଦେଶବ୍ୟାପୀ ଏହି ନୂତନ 3ଟି ଅପରାଧିକ ଆଇନ କାର୍ଯ୍ୟକାରୀ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ରବିବାର ଦିନ ନୂଆଦିଲ୍ଲୀଠାରେ ଆଦି ମହୋତ୍ସବ 2025ର ଉଦ୍ଘାଟନ କରିବେ। ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ଜନଜାତି ସମ୍ପ୍ରଦାୟର କଳା, ସଂସ୍କୃତି, ଔଦ୍ୟୋଗିକ କାର୍ଯ୍ୟକଳାପ ତଥା ବାଣିଜ୍ୟ ସମ୍ପର୍କିତ ବିଭିନ୍ନ କଳାକୃତି ସ୍ଥାନ ପାଇବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ କହିଛନ୍ତି, ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଜନଜାତି କାରିଗର ତଥା ଉଦ୍ୟୋଗୀଙ୍କର ବିଭିନ୍ନ କଳାକୃତି ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଏହି ମହୋତ୍ସବ ଆୟୋଜନ କରାଯାଇଛି। ଏଥିରେ 600ରୁ ଉର୍ଦ୍ଧ୍ୱ ଜନଜାତି ଉଦ୍ୟୋଗୀ ଅଂଶଗ୍ରହଣ କରିବେ ବୋଲି ଶ୍ରୀ ଉଇକେ କହିଛନ୍ତି। 2024-25 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଅବଧିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ସଞ୍ଚାର ନିଗମ ଲିମିଟେଡ୍ BSNL 262 କୋଟି ଟଙ୍କା ଲାଭ କରିଛି ବୋଲି ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି, ସର୍ବସାଧାରଣକୁ ସୁଲଭ ମୂଲ୍ୟରେ ତଥା ସହଜରେ ଟେଲିକମ୍ ସେବା ଯୋଗାଇଦେବା ସହିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଏହାଦ୍ୱାରା ପ୍ରତିଫଳିତ ହୋଇଛି। ଗତ 17 ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି BSNL ଏକ ତ୍ରୈମାସିକ ଅବଧିରେ ଏଭଳି ଲାଭାନ୍ୱିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶକ୍ତି କ୍ଷେତ୍ରରେ ଭାରତ ଶକ୍ତି ସପ୍ତାହ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମଞ୍ଚ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଶକ୍ତି ସପ୍ତାହର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଏହି କ୍ଷେତ୍ର ସହିତ ସମ୍ପୃକ୍ତ ବିଭିନ୍ନ ପକ୍ଷମାନଙ୍କୁ ବ୍ୟବସାୟିକ ସୁବିଧା ଉପଲବ୍ଧ କରାଇ ଭାରତ ଶକ୍ତି ସପ୍ତାହ ମଞ୍ଚ ବିଶ୍ୱର ଅନ୍ୟାନ୍ୟ ଶକ୍ତି ମଞ୍ଚଠାରୁ ନିଜକୁ ଉତ୍ତମ ମାନର ବୋଲି ସାବ୍ୟସ୍ତ କରିପାରିଛି। ବର୍ତ୍ତମାନ ଶକ୍ତି କ୍ଷେତ୍ରରେ ପେଟ୍ରୋଲିୟମ୍, ପ୍ରାକୃତିକ ବାଷ୍ପ, ସବୁଜ ଶକ୍ତି, ଜୈବ ଇନ୍ଧନ ଭଳି ସମନ୍ୱିତ କ୍ଷେତ୍ରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇପାରିଛି। ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିପକ୍ଷୀୟ ଶକ୍ତି ଭାଗିଦାରୀର ଉଲ୍ଲେଖନୀୟ ଉନ୍ନତି ଘଟିଛି ବୋଲି ଶ୍ରୀ ପୁରୀ ମତବ୍ୟକ୍ତ କରିଛନ୍ତି। ଏଥିସହିତ LNG ଯୋଗାଣ କ୍ଷେତ୍ରରେ ଆମେରିକା ସହିତ ଏକ ରଣନୈତିକ ଭାଗିଦାରୀର ଗୁରୁତ୍ୱ ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ ଗୁରୁତ୍ୱାରୋପ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମସ୍କାଟଠାରେ ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତୋହିଦ ହୁସେନଙ୍କ ସହିତ ଦ୍ୱିପକ୍ଷୀୟ କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 16 ଓ 17 ଦୁଇ ଦିନ ଧରି ସେଠାରେ ଆୟୋଜିତ ହେବାକୁ ଥିବା ଭାରତ ମହାସାଗରୀୟ ସମ୍ମିଳନୀ ଅବସରରେ ଏହି ଦ୍ୱିପକ୍ଷୀୟ ଆଲୋଚନା ହେବାର ସମ୍ଭାବନା ରହିଛି। ଗତକାଲି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶ ବୈଦେଶିକ ବ୍ୟାପାର ମୁଖପାତ୍ର ମହମ୍ମଦ ରଫିକୁଲ ଆଲାମ କହିଛନ୍ତି, ଓମାନର ବୈଦେଶିକ ମନ୍ତ୍ରୀ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ମହମ୍ମଦ ତୋହିଦ ହୁସେନ ମସ୍କାଟଠାରେ ଏହି ସମ୍ମିଳନୀରେ ଯୋଗଦେବେ। ଭାରତ ଏବଂ ଓମାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ବୈଠକର ବିଷୟବସ୍ତୁ ରହିଛି ନୌବାଣିଜ୍ୟ ଭାଗିଦାରୀର ନୂତନ ଦିଗ୍ବଳୟକୁ ଜଳଯାତ୍ରା। ଭାରତ ମହାସାଗରୀୟ ସମ୍ମିଳନୀ 2016 ପ୍ରଥମେ ସିଙ୍ଗାପୁରଠାରେ ଆୟୋଜିତ ହୋଇଥିଲା। ଏଥିରେ 30 ଦେଶ ଅଂଶଗ୍ରହଣ କରିଥିଲେ। ଗତ 8 ବର୍ଷ ମଧ୍ୟରେ ଏହି ସମ୍ମିଳନୀ ଆଞ୍ଚଳିକ ବ୍ୟାପାର ସମ୍ପର୍କରେ ସମ୍ପୃକ୍ତ ଦେଶଗୁଡ଼ିକ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଞ୍ଚ ଭାବେ ଉଭା ହୋଇଛି। 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆଜି ଉତ୍ତରାଖଣ୍ଡର ହଲଦ୍ୱାନୀଠାରେ ଉଦ୍ଯାପିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବାରୁ ଉତ୍ତରାଖଣ୍ଡ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ପିଟି ଉଷା ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଯାପନ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି କ୍ରୀଡ଼ାର ପତାକାକୁ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କୁ ହସ୍ତାନ୍ତର କରିଥିଲେ। 39ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାକୁ ମେଘାଳୟ ଆୟୋଜନ କରିବ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି। ଗତମାସ 28 ଡେରାଡୁନ୍ର ମହାରାଣା ପ୍ରତାପ କ୍ରୀଡ଼ା ମହାବିଦ୍ୟାଳୟରେ ଆୟୋଜିତ ଜାତୀୟ କ୍ରୀଡ଼ାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। 38ତମ ଜାତୀୟ କ୍ରୀଡ଼ାରେ 35 ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡେରାଡୁନ୍ ସମେତ ହଲଦ୍ୱାନୀ, ହରିଦ୍ୱାର ଓ ରୁଦ୍ରପୁର ସହରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ଲାଗି ଅନୁମତି ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅନୁରୋଧ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ନାଗରିକ ସୁରକ୍ଷା ସଂହିତାର 218 ଧାରା ଅନୁଯାୟୀ ଶ୍ରୀ ଜୈନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଆର୍ଥିକ ଦୁର୍ନୀତି ସମେତ ଅନ୍ୟାନ୍ୟ ମାମଲାରେ ଶ୍ରୀ ଜୈନଙ୍କର ସମ୍ପୃକ୍ତି ଥିବାର ପ୍ରମାଣ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପାଇବା ପରେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ସୁପାରିଶ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ମାନବୀୟ ମୂଲ୍ୟବୋଧ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କଲେ ରାଷ୍ଟ୍ରପତି। ଜନସାଧାରଣଙ୍କୁ ତ୍ୱରିତ ତଥା ସ୍ୱଚ୍ଛ ନ୍ୟାୟ ପ୍ରଦାନ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଷ୍ଟ୍ରାୟତ୍ତ ଉଦ୍ୟୋଗ BSNLର ତୃତୀୟ ତ୍ରୈମାସିକ ଅବଧିରେ 262 କୋଟି ଟଙ୍କା ଲାଭ। ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଭାରତ ଆମେରିକା ଦ୍ୱିପକ୍ଷୀୟ ଶକ୍ତି ଭାଗିଦାରୀର ହୋଇଛି ଉଲ୍ଲେଖନୀୟ ପ୍ରଗତି। ଏବଂ 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆଜି ହଲଦ୍ୱାନୀରେ ଉଦ୍ଯାପିତ। ସମ୍ବାଦ ଶେଷ ହେଲା।